ओम शांति। सात एक 2026 प्राप्त मुरली बाबदा दा मधुबन। बाहुबली मीठे बच्चे केबे भी आईन को निज हाथ को नियो नहीं। जदि कहार भूल हेउछि तेबे बाबा को जणाई दियो। बाबा तांको सावधानी देबे। प्रश्न, बाबा क्यों कंट्राक्ट अर्थात ठिका नहीं छंते? उत्तर, पिलामानंकर अवगुण को समाप्त करिवार ठिका एकमात्र बाबा ही नहीं छंते। बाबा पिलामानंकर अवगुण गुड़ी को सुनी से गुड़ी को समाप्त करिवा पाए स्नेहर सहित बुझाउ छंते। जदि तुम मानंकु कहार अवगुण देखा जाउछि तेबे भी तुम्हें आईन को निज हाथ को नियो नहीं। आईन को हाथ को नेबा अर्थात कहा को दंड देबा एहा मध्य भूल अटे। ओम शांति। मीठा मीठा संतान माने बाबा पाख को रिफ्रेश हेबा पाई आसी। पिला माने जाने छंती बेहदर बाबा ठारू बेहदर विश्वर बासा ही नेबार अछि। एकथा केबे भूलिबा उचित नुहे, किंतु पिला माने भूली जाउछन्ते। माया भुलाई देउछ। जदि भुलाई न थांते तेबे बहुत खुशी रे रहू थांते। बाबा बुझाउछन्ते पिला माने एही बैच को बारंबार देखु थाओ एवं चित्र गुड़ी को मध्य देखु थाओ। चलिबा बुलिबा बेले मध्य बैच को देखु थाओ। तेबे जणा पड़ब जे बाबा द्वारा बाबा स्मृति में आम एभले लक्ष्मी नारायण होगा जाऊ ता सहित दैवी गुण मध्य धारण करने को हेबो। ज्ञान मिलिबार समय। बाबा कहते मीठा मीठा संतान माने बाबा राति दिन मीठा मीठा कही चली। पिला माने कही पारिबे नहीं मीठा मीठा बाबा कहिबा तो उभयंकु दरकार, कारण उभय मीठा अटंती ना। से हेले बेहतर बाप दादा, किंतु कही कही ए भली देह अभिमानी थांती जमाने केवल शिव बाबा को ही मीठा मीठा कही थांती। कही कही तो क्रोधरे आसी केबे केबे बाप दादा को मध्य किछि ना किछि कही देउछन। जदि बाबा को कहिल तेबे दादा को मध्य कहिल। कथा तो गोटिए ब्राह्मणीक उपरे केबे निज निज भितरे मध्य नाराज हो जाउछन्ते। तेणु बेहदर बाबा आसी पिला मानंको शिक्षा देउछन्ते। गाँ गहली रे मध्य बहुत पिला अछन्ते। बाबा समस्त को चिट्ठी लिखी थांती तुम्हें अभिजोग आसी तुम्हें क्रोध करुछ तेरे बाबा से मानंकु देह अभिमानी बोली कहिबे। बाबा समस्त को कहते पिला माने देही अभिमानी हुआ, किंतु समस्त अवस्था तल उपर हो मध्य माया जदि कहा को समर्थ बा शक्तिशाली देखी थाए ता सहित तो भी लड़े करी थाए। महावीर हनुमान का पाई मध्य देखा जाउ जे माया तांकु मध्य हलाइबा पाई चेष्टा करी थिला। वास्तव रे एही समय रे ही माया समस्तंकर परीक्षा नहीं थाए। माया ठारो हार जीत समस्तंकर हेउछि। एही लड़ाई रे स्मृति विस्मृति सबू होई थाए। ये जेते स्मृति रे रही थांती निरंतर जगजुक्त होई रहिबार चेष्टा करी थांती सेमाने भल पद पाई पारिबे। बाबा आसी छंती पिला मानंको पाठ पढ़ाइबा पाई एवं एबे पढ़ाउ छंती मध्य। तेणु श्रीमत अनुसारे चलिबाकु हेब, कारण श्रीमत अनुसारे चलिले ही श्रेष्ठ हेब। एथिरे कहा उपरे बिगिडीबार कोनोसी कथा नाही। बिगिडीबा अर्थात क्रोध करिबा। जदि केही किछि भूल कहुछंती तेबे बाबांको जणाई देबा दरकार। निजे कहा को किछि कहिबा उचित नहि। ताहा जेमिति आईन को हाथ को नेबा अटे। सरकार मध्य कहा को आईन को हाथ को नेबा को दियंती नहीं। केही जदि कहा को मुठा मारिले तेबे ताकु सीए मुठी मारी पारिबो नहीं। से थाना रे रिपोर्ट करिबो पूर्ण तांको उपरे मकदमा ଚାଲିବ। ଏଠାରେ ମଧ୍ୟ କେବେ କାହାକୁ ସମ୍ମୁଖରେ କିଛି ବି କହିବା ଉଚିତ ନୁହେଁ, ସେ କଥା ବାବାଙ୍କୁ କୁହ। ଏକମାତ୍ର ବାବା ହିଁ ସମସ୍ତଙ୍କୁ ସାବଧାନୀ ଦେଇଥାନ୍ତି। ବାବା ତାଙ୍କୁ ବହୁତ ମିଠା ଉପାୟ ବତାଇବେ, ମିଠା ଭାବରେ ଶିକ୍ଷା ଦେବେ, କିନ୍ତୁ କେହି କେହି ଦେହ ଅଭିମାନରେ ଆସି ନିଜର ପଦ କମ୍ କରିଦେଇଥାନ୍ତି। ତେବେ ନିଜର କ୍ଷତି କରିବା କଣ ଦରକାର? ସେଥିପାଇଁ ଯେତେ ଦୂର ସମ୍ଭବ ବେହତ ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇ ଚାଲ, କାରଣ ବାବା ବିଶ୍ୱର ବାସ୍ତା ହିଁ ଦେଉଛନ୍ତି। ସେଥିପାଇଁ ଦୈବିକ ଗୁଣ ମଧ୍ୟ ଧାରଣ କରିବାକୁ ହେବ, କାହାର ନିନ୍ଦା କରିବା ଉଚିତ ନୁହେଁ। ଦେବତାମାନେ କାହାର ନିନ୍ଦା କରିଥାନ୍ତି କି? କିନ୍ତୁ ଏମିତି କେତେ ପିଲା ଅଛନ୍ତି ଯେଉଁମାନେ ନିନ୍ଦା କରିବା ବିନା ରହିପାରନ୍ତି ନାହିଁ। ସବୁ କଥା ତୁମେମାନେ ବାବାଙ୍କୁ କୁହ, ତେବେ ବାବା ବହୁତ ସ୍ନେହରେ ବୁଝାଇବେ, ନଚେତ ସମୟ ନଷ୍ଟ ହୋଇଯାଏ। ତୁମେମାନେ କାହାର ନିନ୍ଦା କରିବା ପରିବର୍ତ୍ତେ ବାବାଙ୍କୁ ମନେ ପକାଅ, ତେବେ ବହୁତ ବହୁତ ଉପକାର ହେବ। କାହା ସହିତ ମଧ୍ୟ ବାଦ ବିବାଦ କରିବା ବହୁତ ନ କରିବା ବହୁତ ଭଲ। ତୁମେ ପିଲାମାନେ ଏବେ ନିଜ ହୃଦୟରେ ଅନୁଭବ କରୁଛ, ଆମେ ନୂଆ ଦୁନିଆର ରାଜତ୍ୱ ସ୍ଥାପନ କରୁଛୁ, ତେଣୁ ମନ ଭିତରେ କେତେ ନଶା ରହିବା ଦରକାର? ମୁଖ୍ୟ କଥା ହେଲା ଯୋଗ ଏବଂ ଦୈବୀ ଗୁଣ। ପିଲାମାନେ ତ ସୃଷ୍ଟି ଚକ୍ରକୁ ମନେ ପକାଉଛନ୍ତି, ତାହା ତ ସହଜରେ ମନେ ପଡ଼ିବ, ଏହା 84 ଜନ୍ମର ଚକ୍ର ଅଟେ ନା। ତୁମକୁ ସୃଷ୍ଟିର ଆଦି ମଧ୍ୟ ଅନ୍ତରର ସମୟ ସୀମାର ଜ୍ଞାନ ଜଣା ଅଛି, ତେଣୁ ଅନ୍ୟମାନଙ୍କୁ ମଧ୍ୟ ବହୁତ ସ୍ନେହର ସହିତ ପରିଚୟ ଦେବା ଦରକାର। ବେହଦର ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି, ରାଜଯୁଗର ଶିକ୍ଷା ଦେଉଛନ୍ତି, ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ। ଏହି ସଙ୍ଗମ ଯୁଗ ଅଟେ, ଯେତେବେଳେ କି ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ହେଉଛି। ସେଥିପାଇଁ ବାବା ପିଲାମାନଙ୍କୁ ସାବଧାନ କରି ଚାଲିଛନ୍ତି, ସିମର ସିମର ସୁଖ ପାଓ, କଲହ କ୍ଲେସ ମିଟେ, ତନ କେ ଅର୍ଥାତ୍ ବାବାଙ୍କୁ ମନେ ପକାଇଲେ ସବୁ କଷ୍ଟ ଦୂର ହୋଇଯିବ, ଅଧାକଳ୍ପ ପାଇଁ ସବୁ କଷ୍ଟ ସମାପ୍ତ ହୋଇଯିବ। ବାବା ସୁଖଧାମର ସ୍ଥାପନା କରୁଛନ୍ତି, ମାୟା ରାବଣ ପୁଣି ଦୁଃଖଧାମ ସ୍ଥାପନା କରୁଛନ୍ତି। ଏକଥା ମଧ୍ୟ ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ, ବାବାଙ୍କର ପିଲାମାନଙ୍କ ପ୍ରତି ଆରମ୍ଭରୁ କେତେ ସ୍ନେହ ରହିଛି। ବାବାଙ୍କୁ ଜଣା ଅଛି ଯେ ପିଲାମାନେ କାମ ଅଗ୍ନିରେ ବସି କଳା ଅର୍ଥାତ୍ ବିକାରୀ ହୋଇଯାଇଛନ୍ତି, ସେମାନଙ୍କୁ ମୁଁ ଗୁରା ଅର୍ଥାତ୍ ପବିତ୍ର କରୁଛି। ବାବା ତ ଜ୍ଞାନର ଭଣ୍ଡାର, ପିଲାମାନେ ଧୀରେ ଧୀରେ ସେହି ଜ୍ଞାନକୁ ଗ୍ରହଣ କରୁଛନ୍ତି, କିନ୍ତୁ ମାୟା ସମସ୍ତଙ୍କୁ ଭୁଲାଇ ଦେଉଛି, ଖୁସି ଆସିବାକୁ ଦେଉନାହିଁ। ବାସ୍ତବରେ ପିଲାମାନଙ୍କର ଦିନକୁ ଦିନ ଖୁସିର ପାର ଚଢ଼ି ରହିବା ଦରକାର। ସତ୍ୟଯୁଗରେ ସମସ୍ତଙ୍କର ପାରଦ ଚଢ଼ି ରହିଥିଲା, ଏବେ ପୁଣି ଯୋଗର ଯାତ୍ରା ଦ୍ୱାରା ଖୁସିର ପାରଦକୁ ଚଢ଼ାଇବାକୁ ହେବ, ତାହା ମଧ୍ୟ ଧୀରେ ଧୀରେ ଚଢ଼ିବ। ହାର ଜିତି ହୋଇ ପୁଣି ପୁରୁଷାର୍ଥର କ୍ରମ ଅନୁସାରେ କଳ୍ପ ପୂର୍ବ ଭଳି ନିଜର ପଦ ପାଇଯିବ, ବାକି ସମୟ ତ ସେତିକି ଲାଗିବ ଯାହା କଳ୍ପ କଳ୍ପ ଲାଗି ଆସିଛି। ପାସ୍ ମଧ୍ୟ ସେହିମାନେ ହେବେ ଯେଉଁମାନେ କଳ୍ପ କଳ୍ପ ହୋଇଥିବେ। ବାପ ଦାଦା ସାକ୍ଷୀ ହୋଇ ପିଲାମାନଙ୍କର ଅବସ୍ଥାକୁ ଦେଖୁଛନ୍ତି ଏବଂ ଉପଦେଶ ଦେଇ ଚାଲିଛି। ବାହାର ସେଣ୍ଟର ମାନଙ୍କର ରହୁଥିବା ପିଲାମାନେ ଏତେ ରିଫ୍ରେଶ ରହିପାରୁନାହାନ୍ତି, ସେଣ୍ଟରକୁ ଆସି ପୁଣି ବାହାର ବାତାବରଣ ପ୍ରଭାବରେ ଆସିଯାଉଛନ୍ତି, ସେଥିପାଇଁ ଏଠାକୁ ପିଲାମାନେ ରିଫ୍ରେଶ ହେବା ପାଇଁ ଆସୁଛନ୍ତି। ବାବା ମଧ୍ୟ ଲେଖୁଛନ୍ତି, ପରିବାର ସହିତ ସମସ୍ତଙ୍କୁ ମୋର ସ୍ନେହଭରା ସ୍ମୃତି ଦେବ, ସେମାନେ ହେଲେ ଦେହଧାରୀ ପିତା, ଇଏ ହେଲେ ବେହଦର ପିତା। ବାବା ଏବଂ ଦାଦା ଦୁହିଁଙ୍କର ବହୁତ ସ୍ନେହ ରହିଛି, କାହିଁକିନା କଳ୍ପ କଳ୍ପ ବହୁତ ସ୍ନେହଯୁକ୍ତ ସେବା କରୁଛନ୍ତି ଏବଂ ବହୁତ ସ୍ନେହରେ କରୁଛନ୍ତି, ନିଜ ଭିତରେ ଦୟା ଆସୁଛି। ଯଦି କେହି ପାଠ ପଢ଼ୁନାହାନ୍ତି ବା ଚଳନିକୁ ଭଲ କରୁନାହାନ୍ତି, ଶ୍ରୀମତରେ ଚାଲୁନାହାନ୍ତି, ସିଏ କମ୍ ପଦ ପାଇବେ, ବାବା ମଧ୍ୟ କ'ଣ କରିପାରିବେ? ସେଠାରେ ଏବଂ ଏଠାରେ ରହିବା ଭିତରେ ବହୁତ ଫରକ ରହିଛି, କିନ୍ତୁ ସମସ୍ତେ ତ ଏଠାରେ ରହିପାରିବେ ନାହିଁ, ପିଲାମାନଙ୍କର ସଂଖ୍ୟା ବୃଦ୍ଧି ହୋଇଚାଲିଛି, ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ ସେମାନଙ୍କ ପାଇଁ ହୋଇଚାଲିଛି। ଏକଥା ମଧ୍ୟ ବାବା ବୁଝାଉଛନ୍ତି। ଏହି ଆବୁ ସବୁଠାରୁ ମହାନ ତୀର୍ଥ ଅଟେ। ବାବା କହୁଛନ୍ତି, ମୁଁ ଏହିଠାକୁ ଆସି ସାରା ସୃଷ୍ଟିକୁ ଏବଂ ପାଞ୍ଚ ତତ୍ତ୍ୱକୁ ତତ୍ତ୍ୱ ସହିତ ସମସ୍ତଙ୍କୁ ପବିତ୍ର କରୁଛି। ବାବା କେତେ ସେବା କରୁଛନ୍ତି! କେବଳ ଏକମାତ୍ର ବାବା ହିଁ ଅଟନ୍ତି ଯିଏକି ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି ଏବଂ ତାହା ମଧ୍ୟ ଅନେକ ଥର କରିଛନ୍ତି। ଏକଥା ଜାଣି ମଧ୍ୟ ପୁଣି ଭୁଲି ଯାଉଛି। ତେଣୁ ବାବା କହୁଛନ୍ତି, ମାୟା ବହୁତ ଶକ୍ତିଶାଳୀ, ତାର ରାଜ୍ୟ ମଧ୍ୟ ଅଧାକଳ୍ପ ଚାଲୁଛି। ମାୟା ତୁମମାନଙ୍କୁ ହରାଇ ଦେଉଛି। ବାବା ପୁଣି ବିଜୟୀ କରାଉଛନ୍ତି। ଅନେକ ପିଲା ବାବାଙ୍କୁ ପତ୍ର ଲେଖୁଛନ୍ତି, ବାବା ମୁଁ ଖସି ପଡ଼ିଲି, ଅର୍ଥାତ୍ ଭିକାରୀ ହୋଇଗଲି। ବାବା ଲେଖୁଛନ୍ତି, ଆଚ୍ଛା ଆଉ ବିକାରଗ୍ରସ୍ତ ହୁଅ ନାହିଁ, ତଥାପି ମଧ୍ୟ ଖସି ପଡ଼ୁଛନ୍ତି, ପୁଣି ଚଢ଼ିବା ହିଁ ଛାଡ଼ି ଦେଉଛନ୍ତି। କେତେ ବଡ଼ ଚୋଟ ଲାଗିଯାଉଛି, ଏଭଳି ଚୋଟ ସମସ୍ତଙ୍କୁ ଲାଗୁଛି। ତେବେ ପାଠପଢ଼ା ଉପରେ ସବୁକିଛି ନିର୍ଭର କରୁଛି। ପାଠପଢ଼ା ଭିତରେ ଯୋଗ ମଧ୍ୟ ରହି ଅମୁକ ମୋତେ ଏହି ବିଷୟରେ ପାଠ ପଢ଼ାଉଛନ୍ତି। ଏବେ ତୁମେମାନେ ଜାଣୁଛ ଯେ ବାବା ଆମକୁ ପାଠ ପଢ଼ାଉଛି। ଏଠାରେ ତୁମେମାନେ ବହୁତ ରିଫ୍ରେସ୍ ହେଉଛ। ଗାୟନ ମଧ୍ୟ ରହିଛି, ନିନ୍ଦା ହମାରି ଯୋ ପରେ ମିତ୍ର ହମାରା ତୁ, ଅର୍ଥାତ୍ ସିଏ ଆମର ନିନ୍ଦକ ସିଏ ହିଁ ଆମର ପ୍ରକୃତ ମିତ୍ର ଅଟେ। ଭଗବାନ ବାଦ, ମୋର ବହୁତ ଗ୍ଲାନି କରୁଛନ୍ତି, କିନ୍ତୁ ମୁଁ ଆସି ମିତ୍ର ହେଉଛି, ମୋର କେତେ ନିନ୍ଦା କରୁଛି, ତଥାପି ମୁଁ ଭାବୁଛି ଏମାନେ ସମସ୍ତେ ମୋର ସନ୍ତାନ, ମୋର ଏମାନଙ୍କ ସହିତ କେତେ ପ୍ରୀତି ରହିଛି, ନିନ୍ଦା କରିବା ଭଲ ନୁହେଁ, ବର୍ତ୍ତମାନ ତ ବହୁତ ସାବଧାନ ରହିବା ଦରକାର। ଭିନ୍ନ ଭିନ୍ନ ଅବସ୍ଥାର ସନ୍ତାନ ଅଛନ୍ତି, ସମସ୍ତେ ପୁରୁଷାର୍ଥ କରୁଛନ୍ତି, କୌଣସି ଭୁଲ ହୋଇଗଲେ ମଧ୍ୟ ପୁରୁଷାର୍ଥ କରି ଅଭୁଲ ଅର୍ଥାତ୍ ଠିକ୍ ହେବାକୁ ପଡ଼ିବ। ମାୟା ସମସ୍ତଙ୍କର ଦ୍ୱାରା ଭୁଲ କରାଇଥାଏ, ଏହା ମଧ୍ୟ ବକ୍ସିଂ ଅଟେ ନା। କେବେ କେବେ ଏଭଳି ଚୋଟ ଲାଗିଥାଏ ଯାହାକି ତଳେ ପକାଇ ଦେଇଥାଏ, ସେଥିପାଇଁ ବାବା ସାବଧାନୀ ଦେଉଛନ୍ତି। ପିଲାମାନେ ଯଦି ଏଭଳି ହାରିଯିବ ତେବେ କରିଥିବା ରୋଜଗାର ସବୁ ସମାପ୍ତ ହୋଇଯିବ। ଯଦି ପାଞ୍ଚ ମହଲାରୁ ଖସି ପଡ଼ିଥାନ୍ତି, ପୁଣି କହୁଛନ୍ତି, ବାବା ଏଭଳି ଭୁଲ ଆଉ କେବେ ହେବ ନାହିଁ, ଏବେ କ୍ଷମା କର। ବାବା କ୍ଷମା କାହିଁକି କରିବେ? ବାବା ତ କହୁଛନ୍ତି ପୁରୁଷାର୍ଥ କର। ବାବା ଜାଣିଛନ୍ତି ମାୟା ବହୁତ ଶକ୍ତିଶାଳୀ, ବହୁତଙ୍କୁ ହରାଇବ। ତେବେ ଟିଚରଙ୍କର କର୍ତ୍ତବ୍ୟ ହେଲା ଭୁଲ ଉପରେ ଶିକ୍ଷା ଦେଇ ଅଭୁଲ କରାଇବା। ଏମିତି ନୁହେଁ ଯେ କିଏ ଯଦି ଭୁଲ କରିଦେଲେ ତେବେ ତାଙ୍କର ସେହି ଭୁଲ ସବୁବେଳେ ହେଉଥିବ, ନା। ଭଲ ଗୁଣର ଗାୟନ କରାଯାଇଥାଏ, ଭୁଲର ଗାୟନ କରାଯାଏ ନାହିଁ। ଅବିନାଶୀ ବୈଦ୍ୟ ଏକମାତ୍ର ବାବା ହିଁ ଅଟନ୍ତି, ସେ ଚିକିତ୍ସା କରିଦେବେ। ତୁମେ ପିଲାମାନେ ଆଇନକୁ କାହିଁକି ନିଜ ହାତକୁ ନେଉ? ଯେଉଁମାନଙ୍କ ଭିତରେ କ୍ରୋଧର ଅଂଶ ଥିବ ସେମାନେ ଗ୍ଲାନି ହିଁ କରି ଚାଲିବେ। ସୁଧାରିବାର କାମ ହେଲା ବାବାଙ୍କର, ତୁମର ନୁହେଁ। କାହା ଭିତରେ କ୍ରୋଧର ଭୂତ ଅଛି? ଯଦି କେହି କାହାର ନିନ୍ଦା କରୁଛନ୍ତି ତେବେ ତାହେଲେ ଆଇନକୁ ନିଜ ହାତକୁ ନେବେ, ଏହାଦ୍ୱାରା ସେ ସୁଧୁରିବେ ନାହିଁ, ଆହୁରି ମଧ୍ୟ ଅପଡ଼ ହୋଇଯିବେ, ସମ୍ବନ୍ଧ ଖରାପ ହୋଇଯିବ। ସବୁ ପିଲାଙ୍କୁ ସୁଧାରିବା ପାଇଁ କେବଳ ଜଣେ ବାବା ଅଛନ୍ତି। ଆଇନକୁ ହାତକୁ ନେଇ କାହାର ନିନ୍ଦା କରିବା ଏହା ବହୁତ ବଡ଼ ଭୁଲ। କିଛି ନା କିଛି ଅବଗୁଣ ତ ସମସ୍ତଙ୍କ ଭିତରେ ଅଛି, ସବୁ ସମ୍ପୂର୍ଣ୍ଣ ତ ହେଉନାହାନ୍ତି। କାହା ଭିତରେ କ'ଣ, କାହା ଭିତରେ କ'ଣ ଅବଗୁଣ ସବୁ ରହି ସେ ସବୁକୁ ବାହାର କରିବାର କା ବାବା ନେଇଛନ୍ତି, ଏହା ତୁମମାନଙ୍କର କାମ ନୁହେଁ। ଯଦି ପିଲାମାନଙ୍କର ଦୋଷ ଦୁର୍ବଳତା ବାବା ଶୁଣାଇଥାନ୍ତି ତେବେ ତାକୁ ବାହାର କରିବା ପାଇଁ ତାକୁ ବହୁ ସ୍ନେହର ସହିତ ବୁଝାଉଛନ୍ତି। ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କେହି ହୋଇନାହାନ୍ତି, ସମସ୍ତେ ଶ୍ରୀମତ ଅନୁସାରେ ନିଜକୁ ସୁଧାରୁଛନ୍ତି। ସମ୍ପୂର୍ଣ୍ଣ ତ ଶେଷ ସମୟରେ ହେବେ, ଏବେ ସମସ୍ତେ ପୁରୁଷାର୍ଥୀ ଅଟନ୍ତି। ବାବା ସର୍ବଦା ଅଟଳ ରହିଥାନ୍ତି ଏବଂ ପିଲାମାନଙ୍କୁ ସ୍ନେହର ସହିତ ଶିକ୍ଷା ଦେଇ ଚାଲିଛନ୍ତି। ଶିକ୍ଷା ଦେବା ବାବାଙ୍କର କାମ, ତେବେ ତ ଏବେ ତା ଉପରେ ଚାଲିବା ନ ଚାଲିବା ତାହା ହେଲା ତାଙ୍କର ଭାଗ୍ୟ। ଏଭଳି କରିବା ଦ୍ୱାରା ପଦ କେତେ କମ୍ ହୋଇଯାଇଥାଏ। ଶ୍ରୀମତରେ ନ ଚାଲିବା, କିଛି ବି ଭୁଲ କରିଦେବା, ଏହାଦ୍ୱାରା ପଦଭ୍ରଷ୍ଟ ହୋଇଯାଇଥାଏ। ପୁଣି ମନ ଭିତରେ ଭିତରେ ଖାରି ହୋଇଥାଏ, ମୁଁ ଏହି ଭୁଲ କରିବି, ତେଣୁ ମୋତେ ବହୁତ ମେହନତ କରିବାକୁ ପଡ଼ିବ। ଯଦି କାହାର କିଛି ଅବଗୁଣ ଅଛି ତେବେ ତାହା ବାବାଙ୍କୁ ଶୁଣାଇବାକୁ ହେବ। ତାଙ୍କୁ ତାକୁ ଶୁଣାଇବା ଏହା ଦେହ ଅଭିମାନ ଅଛି, କିନ୍ତୁ କେହି ବାବାଙ୍କୁ ସ୍ମରଣ କରୁନାହାନ୍ତି। ଅବିଚାରୀ ହେବା ଦରକାର ନା, କେବଳ ଜଣଙ୍କୁ ଅର୍ଥାତ୍ ବାବାଙ୍କୁ ଶୁଣାଇଲେ ସିଏ ତୁରନ୍ତ ସୁଧୁରିଯିବେ। ଏକମାତ୍ର ବାବା ହିଁ ସମସ୍ତଙ୍କୁ ସୁଧାରିଥାନ୍ତି, ବାକି ତ ସମସ୍ତେ ହେଲେ ଅସଜଡ଼ା, କିନ୍ତୁ ମାୟା ଏମିତି ଯେ କି ସମସ୍ତଙ୍କୁ ମୁହଁକୁ ବୁଲେଇ ଦେଇଥାଏ। ବାବା ନିଜ ଆଡ଼କୁ ମୁହଁ କରାଇଥାନ୍ତି, ମାୟା ପୁଣି ବୁଲେଇ ଦେଇ ନିଜ ଆଡ଼କୁ କରିଦେଇଥାଏ। ବାବା କେବଳ ଆସିଛନ୍ତି ପିଲାମାନଙ୍କୁ ସୁଧାରି ମନୁଷ୍ୟରୁ ଦେବତା କରିବା ପାଇଁ, ବାକି ଏଠି ସେଠି କାହାର ନାମ ବଦନାମ କରିବା ଏହା ବେନିୟମ କାର୍ଯ୍ୟ ଅଟେ। ତୁମେମାନେ ଶିବ ବାବାଙ୍କୁ ସ୍ମରଣ କର, ବିଚାର ମଧ୍ୟ ତାଙ୍କ ପାଖରେ ହୋଇଥାଏ ନା, କର୍ମଫଳ ମଧ୍ୟ ବାବା ହିଁ ଦେଇଥାନ୍ତି, ଯଦିଓ ଡ୍ରାମାରେ ନିର୍ଦ୍ଧାରିତ ଅଛି କିନ୍ତୁ କାହାର ନାମ ନିଆଯିବ ନାହିଁ। ବାବା ତ ପିଲାମାନଙ୍କୁ ସବୁ କଥା ବୁଝାଉଛନ୍ତି। ତୁମେମାନେ କେତେ ଭାଗ୍ୟଶାଳୀ, ତୁମ ପାଖକୁ କେତେ ଅତିଥି ଆସୁଛନ୍ତି। ଯାହାଙ୍କ ପାଖକୁ ବହୁତ ଅତିଥି ଆସିଥାନ୍ତି ସିଏ ବହୁତ ଖୁସି ହୋଇଥାନ୍ତି, ତେବେ ସେମାନେ ସମସ୍ତ ସନ୍ତାନ ମଧ୍ୟ ଅଟନ୍ତି, ଅତିଥି ମଧ୍ୟ ଅଟନ୍ତି। ଟିଚରଙ୍କ ବୁଦ୍ଧିରେ ତ ଏହି କଥା ରହିଥାଏ ଯେ ମୁଁ ପିଲାମାନଙ୍କୁ ଏମାନଙ୍କ ଭଳି ଅର୍ଥାତ୍ ଲକ୍ଷ୍ମୀନାରାୟଣଙ୍କ ଭଳି ସର୍ବଗୁଣ ସମ୍ପନ୍ନ କରିବି। ଡ୍ରାମାର ପ୍ଲାନ ଅନୁସାରେ ବାବା ଏଠି ଠିକା ହିଁ ନେଇଛନ୍ତି। ପିଲାମାନଙ୍କୁ ମୁରଲୀ ମଧ୍ୟ କେବେ ମିସ୍ କରିବା ଉଚିତ ନୁହେଁ, ମୁରଲୀର ହିଁ ତ ଗାୟନ ରହିଛି ନା, ଗୋଟିଏ ବି ମୁରଲୀ ମିସ୍ କରିବା ଅର୍ଥ ସ୍କୁଲରେ ଅନୁପସ୍ଥିତ ହୋଇଯିବା। ଏହା ହେଉଛି ବେହଦ୍ର ବାବାଙ୍କର ସ୍କୁଲ, ଏଠାରେ ତ ଗୋଟିଏ ଦିନ ମଧ୍ୟ ମିସ୍ କରିବା ଉଚିତ ନୁହେଁ। ବାବା ଏଠାକୁ ଆସି ପାଠ ପଢ଼ାଉଛି, ଦୁନିଆରେ କାହାକୁ ଏକଥା ଜଣା ନାହିଁ, ସ୍ୱର୍ଗର ସ୍ଥାପନା କିପରି ହେଉ ଏକଥା ମଧ୍ୟ କେହି ଜାଣିନାହାନ୍ତି। ତୁମେମାନେ ସବୁ କିଛି ଜାଣିଛ, ଏହା ଅସରନ୍ତି ରୋଜଗାର ଜମା କରିବାର ପାଠପଢ଼ା, ଏହାଦ୍ୱାରା ଜନ୍ମ ଜନ୍ମାନ୍ତର ପାଇଁ ମିଳିଯାଉଥାଏ ବିନାଶର। ସାରା ସମ୍ବନ୍ଧ ତୁମର ଏହି ପାଠପଢ଼ା ସହିତ ରହିଛି, ତୁମର ପାଠପଢ଼ା ଶେଷ ହେବ ଏବଂ ଲଢ଼େଇ ଆରମ୍ଭ ହେବ। ପାଠ ପଢ଼ି ପଢ଼ି ବାବାଙ୍କୁ ସ୍ମରଣ କରି କରି ଯେତେବେଳେ ପରୀକ୍ଷା ଶେଷ ହେବ ଏବଂ ପୁରା ନମ୍ବର ନେଇଯିବ ତେବେ ଯାଇ ଲଢ଼େଇ ଲାଗିବ। ତୁମର ପାଠପଢ଼ା ଶେଷ ହୋଇଗଲେ ଲଢ଼େଇ ଲାଗିଯିବ, ଏହା ନୂଆ ଦୁନିଆ ପାଇଁ ବିଲକୁଲ ନୂଆ ଜ୍ଞାନ ଅଟେ, ସେଥିପାଇଁ ବିଚରା ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଯେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ, ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍କାର। ଧାରଣା ପାଇଁ ମୁଖ୍ୟ ସାର, କାହାର ଅବଗୁଣକୁ ଦେଖି ତାର ନିନ୍ଦା କରିବାର ନାହିଁ, ଏଠି ସେଠି କାହାର ଅବଗୁଣକୁ ଶୁଣାଇବାର ନାହିଁ, ନିଜର ମିଠା ସ୍ୱଭାବକୁ ମଧ୍ୟ ଛାଡ଼ିବାର ନାହିଁ, କ୍ରୋଧରେ ଆସି କାହା ସହିତ ମୁହାଁମୁହିଁ ହେବାର ନାହିଁ। ଦୁଇ ନମ୍ବର, ସମସ୍ତଙ୍କୁ ସୁଧାରିଲା ବାଲା ଏକମାତ୍ର ବାବା ହିଁ ଅଟନ୍ତି, ସେଥିପାଇଁ ଏକମାତ୍ର ବାବାଙ୍କୁ ହିଁ ସବୁ କଥା ଶୁଣାଇବାର ଅଛି, ଅବିଚାରୀ ହେବାର ଅଛି, ମୁରଲୀ ଶୁଣିବା କେବେ ବି ବନ୍ଦ କରିବାର ନାହିଁ। ବରଦାନ, ସର୍ବଦା ସାଥୀ ପଣିଆର ସ୍ମୃତି ଏବଂ ସାକ୍ଷୀ ସ୍ଥିତିର ଅନୁଭବ କରୁଥିବା ଶିବମୟ ଶକ୍ତି ସ୍ୱରୂପ ଯୁଗଳ ମୂରତ ହୁଅ। ଯେପରି ଆତ୍ମା ଏବଂ ଶରୀର ଉଭୟ ଏକାଠି ରହିଛନ୍ତି, ଯେତେ ଦିନ ପର୍ଯ୍ୟନ୍ତ ଏହି ସୃଷ୍ଟି ଉପରେ ପାଠ ଚାଲିଥିବ ସେ ପର୍ଯ୍ୟନ୍ତ ଅଲଗା ହୋଇପାରିବେ ନାହିଁ, ସେହିପରି ଶିବ ଏବଂ ଶକ୍ତି ଉଭୟଙ୍କର ସେତିକି ନିବିଡ଼ ସମ୍ବନ୍ଧ ରହିଛି। ଯେଉଁମାନେ ସର୍ବଦା ଶିବମୟ ଶକ୍ତି ସ୍ୱରୂପ ସ୍ଥିତିରେ ସ୍ଥିତ ହୋଇ ରହୁଛନ୍ତି ସେମାନଙ୍କର ଗଳଗନରେ ଗାୟନ ବିଘ୍ନ ପକାଇ ପାରିବ ନାହିଁ, ସେମାନେ ସର୍ବଦା ସାଥୀ ପଣିଆ ଏବଂ ସାକ୍ଷୀ ସ୍ଥିତିର ଅନୁଭବ କରିଥାନ୍ତି, ଏଭଳି ଅନୁଭବ କରିଥାନ୍ତି ଯେପରି କେହି ସାକାର ରୂପରେ ସାଥୀ ଅଛନ୍ତି। ସ୍ଲୋଗାନ, ନିର୍ବିଘ୍ନ ଏବଂ ଏକରସ ସ୍ଥିତିର ଅନୁଭବ କରିବା ପାଇଁ ଏକାଗ୍ରତାର ଅଭ୍ୟାସ କର। ଅବ୍ୟକ୍ତ ଇସାରା, ଏହି ଅବ୍ୟକ୍ତ ମାସ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ବର୍ତ୍ତମାନ ସମୟରେ ନିଜକୁ ମୁଁ ଟିଚର ଅଟେ, ମୁଁ ବିଦ୍ୟାର୍ଥୀ ଅଟେ, ମୁଁ ସେବାଧାରୀ ଅଟେ ଏଭଳି ଭାବିବା ପରିବର୍ତ୍ତେ ଅମୃତବେଳାଠାରୁ ଏହି ଅଭ୍ୟାସ କର ଯେ ମୁଁ ଶ୍ରେଷ୍ଠ ଆତ୍ମା ଉପରୁ ଅବତରିତ ହେଉ। ଏହି ପୁରୁଣା ଦୁନିଆରେ ପୁରୁଣା ଶରୀର ଦ୍ୱାରା ସେବା କରିବା ପାଇଁ ମୁଁ ଆତ୍ମା ଏହି ପାଠକୁ ଏବେ ଆହୁରି ପକ୍କା କରିଦିଅ। ମୁଁ ସେବାଧାରୀ ଅଟେ, ଏହି ପାଠ ତ ପକ୍କା ଅଟେ, କିନ୍ତୁ ମୁଁ ଆତ୍ମା ସେବାଧାରୀ ଅଟେ। ଏହି ପାଠକୁ ଯଦି ପକ୍କା କରିଦେବ ତେବେ ଜୀବନ ମୁକ୍ତ ହୋଇଯିବ। ଓମ୍ ଶାନ୍ତି।